କହିବି ମୋ ନାଁ ପ୍ରଭାସିନୀ ଜାନି ରାଇକୋଲ ନେଡ଼ିସାହି ଘର ହଜିରପଡ଼ା ବ୍ଲକ ଜିଲ୍ଲା କନ୍ଧମାଳ ମୁଁ ଆଜି ପୋଷଣ ବିଷୟରେ କହିବାକୁ ଚାହୁଁଛି ପୋଷଣ ହେଲା ଆମର ଗାଉଁଲି ରେ ଡାଇବେଟିସ କେମିତି ପ୍ରତିକାର କରାଯାଏ ମୁଁ ସେ ବିଷୟରେ କହିବି ଆମେ ଗାଉଁଲିରେ ପ୍ରଥମେ ଯାହାକୁ ଡାଇବେଟିସ ହେଇଯାଇଥିବ ତାର ଅଧିକ ସୁଗାରକୁ ନେଇକି ତା କେମିତି ସୁଗାର ପ୍ରତିକାର କରାଯିବ ତାହେଲେ ଆମେ ଗାଉଁଲି ଭାବରେ ତାକୁ କଲରା ପତ୍ର କାକୁଡ଼ି ଟମାଟୋ ଗ୍ରାଇଣ୍ଡର କରିକି ପ୍ରତିଦିନ ସକାଳେ ଆମେ ତାକୁ ଗୋଟେ ଛୋଟ ବାଉଲରେ ଅଧା ବାଉଲ ଖାଇବାକୁ ଦେବା ପ୍ରତିଦିନ ଯୋଉ ସୁଗାରଟା ବଢି ଯାଇଥିବ ସେ ସୁଗାରଟାକୁ ପ୍ରତିରୋଧକ କରିପାରେ ଏହା ଆମର ପ୍ରତି ଗୋଟାଏ ସପ୍ତାହ ଯଦି ଆମେ କରିଦେବା ଡାଇବେଟିସ ଆମର ଦୂର ହେଇଯିବ ଏହା ଆମ ଗାଉଁଲି ଭାଷାରେ ଆମେ ତାକୁ ଡାଇବେଟିସ ପ୍ରତିକାର କୁହାଯାଉଛି